ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ଦେଶର 11,000 ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଉଦ୍ଘାଟନ କଲେ କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତି ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମବାୟ ସମିତି ସଶକ୍ତିକରଣ ଲାଗି ଦୁଇଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ହେଲା ମୂଲ। ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ 2022 ବର୍ଷ ଲାଗି ମିଳିବା ଦାଦାସାହେବ ଫାଲକେ ପୁରସ୍କାର। ଆଉ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଇଜ ହେଲା ଜନ ଅଭିଯୋଗ ଶୁଣାଣି। ଦେଶେ 11,000 ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ଆଭାସୀ ଜରିଏ କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉଦ୍ଘାଟନ କରିଛନ୍। ରାଞ୍ଚିଠାରେ ରାଷ୍ଟ୍ରୀୟ ପୋଷଣ ମାସର 7 ନମ୍ଘର ସଂସ୍କରଣର ଉଦ୍ଯାପନୀ ସମାରୋହଟି ଉଦ୍ବୋଧନ ଦେଇକରି ମନ୍ତ୍ରୀ କହିଛନ୍ତି ଯେ ରକ୍ତହୀନତା, ସଚେତନତା, ପୋଷଣ ଭି ପଢ଼ାଇ ଭି, ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ଆର୍ ପୁଷ୍ଟିହୀନତା ଦୂର କରବାର ଇ ମାସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପୋଷଣ ମାସ ପାଳନ ଅବସରରେ ସାରା ଦେଶରେ 11 କୋଟିରୁ ଅଧିକ କାର୍ଯ୍ୟକ୍ରମ ହୋଇଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରର ସବୁ କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାଟି ଅନ୍ତର୍ଭୁକ୍ତ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍। ଆର୍ ଇ ଲକ୍ଷ୍ୟ ହାସଲ ଲାଗି ବଜେଟ୍ଟି ଭିନ୍ ଭିନ୍ ଯୋଜନା ଅଧୀନଟି 3 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍। ଏହି କାର୍ଯ୍ୟକ୍ରମଟି ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିନୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତି ଯାଇଛନ୍। ପଶ୍ଚିମ ସିଂଭୂମ୍ ଜିଲ୍ଲାର ଜଗନ୍ନାଥପୁରନ ମୁଖ୍ୟମନ୍ତ୍ରୀ ପହଞ୍ଚକରି ଦଲ ତରଫରୁ 2 ସଭାତି ଯୋଗ ଦେଇକରି ଆଇବା ନିର୍ବାଚନକେ ନଜରଥି ଦଲ ପକ୍ଷରେ ପ୍ରଚାର କରିଛନ୍। ଆଇବାକାଲ ମୁଖ୍ୟମନ୍ତ୍ରୀ ଚାଇବାସାର ଟାଟା କଲେଜ ମୈଦାନ ଜନସମାବେଶକେ ସମ୍ବୋଧନ କରବାର କାର୍ଯ୍ୟକ୍ରମ ରହିଛି। ସମବାୟ ସମିତି ସଶକ୍ତିକରଣ ଲାଗି ଆଇଶାନୁ ଦୁଇଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ମୁଲ ହୋଇଛି। ଭୁବନେଶ୍ୱରନ ହୋଇଥିବା ଏହି ବୈଠକକେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଶାସନ ସଚିବ ଆଶିଷ ଭୁଟାନୀ ଆର୍ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍ଘାଟନ କରିଛନ୍। ଶ୍ରୀ ଭୁଟାନୀ ତାଙ୍କର ଅଭିଭାଷଣଟି ସମବାୟ ସଶକ୍ତିକରଣ ଲାଗି ନିଆଯାଇଥିବା ବହୁତଟି ପଦକ୍ଷେପ ବାବଦେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାର ଯେନ୍ ଯୋଜନା ଆର୍ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ ସେଟା ସାଧାରଣ ଲୋକର ପାଖେ ପହଞ୍ଚବାର ଦରକାର। ଏଥିଲାଗି ପ୍ରାଥମିକ କୃଷି ସମବାୟ ସମିତିର ସଶକ୍ତିକରଣ ଜରୁରୀ ହେ। ସମବାୟ ସଶକ୍ତିକରଣ ଲାଗି କେନ୍ଦ୍ର ସରକାର ଯେନ୍ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ ସେଟାକେ ଧାରି ସମୟ ଭିତରେ ପୂରା କରବାରକେ ଶ୍ରୀ ଭୁଟାନୀ ଗୁରୁତ୍ୱ ଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ଏହି ବୈଠକଟି ଦେଶର ସବୁ ରାଜ୍ୟ ଆଉ 4 କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଛନ୍। ଅଲଗାମାନଙ୍କ ଭିତରେ ଜାତୀୟ ଦୁଗ୍ଧ ବୋର୍ଡ, ଜାତୀୟ ମତ୍ସ୍ୟ ବୋର୍ଡ, ଭିନ୍ ଭିନ୍ ରାଜ୍ୟର ସମବାୟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଭିଲ୍ ବୈଠକଟି ଭାଗ ନେଇଛନ୍। ଓଡ଼ିଶାକେ କୁପୋଷଣ ମୁକ୍ତ କରବାର ଲାଗି ଗାଁ ଗାଁ ଜନସଚେତନତା ସୃଷ୍ଟି କରିବା ସାଙ୍ଗେ ପୋଷଣ ଅଭିଯାନଟି ତୃଣମୂଳ ସ୍ତରର କର୍ମକର୍ତ୍ତାମାନେ ମନ ଦେଇକରି କାମ କରବାରକେ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଆଜି ଭୁବନେଶ୍ୱରର ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ ହୋଇଥିବା ରାଜ୍ୟସ୍ତରୀୟ ପୋଷଣ ମାସ 2024 ଉତ୍ସବଟି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତୃଣମୂଳ ସ୍ତରର କର୍ମକର୍ତ୍ତାମାନେ ପୋଷଣ ଅଭିଯାନର ଯୋଦ୍ଧା। ଜିଲ୍ଲାସ୍ତରୀୟ ଅପପୁଷ୍ଟି ସମସ୍ୟାର ଆର୍ ନିରାକରଣ ବିଷୟ ଉପରେ ଖାସ୍ ଧ୍ୟାନ ଦେବାକେ ସେ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍। ପୋଷଣ ଲାଗି ଆଞ୍ଚଳିକ ଖାଦ୍ୟ ସାଙ୍ଗେ ଖାଦ୍ୟ ବିବିଧତାକେ ପ୍ରାଧାନ୍ୟ ଦେବାର ଲାଗି ଭିଲ୍ ସେ ଜୋର୍ ଦେଇଥିଲେ। ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆଇଷ୍ଠାନୁ ମୂଲ ହୋଇଛି। ଭୁବନେଶ୍ୱର ସର୍କିଟ୍ ହାଉସ୍ଠାରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପହିଲା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରୁ ଗଣମାଧ୍ୟମକୁ ସୂଚନା ଦେଇକରି ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ସଚିବ କହିଛନ୍ତି ଯେ ଏହି ଘଟଣାଟି ସାମିଲ ଥିବା ପକ୍ଷଙ୍କଠାରୁ ସତ୍ୟପାଠ ମଗାଯାଇଛି। ଆଇବାକାଲ ଏ ବାବଦେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରବା। 21 ଦିନ ଭିତରେ ସତ୍ୟପାଠ ଦାଖଲ କରବାରକେ ପକ୍ଷଙ୍କୁ କୁହାଯିବା। ସତ୍ୟପାଠ ଯାଞ୍ଚ ହେତୁ ସାକ୍ଷ୍ୟ ଗ୍ରହଣ ମୂଲ ହେବା ବୋଲି ସେ କହିଛନ୍ତି। ନୂଆ ଯୋଜନା ପ୍ରଣୟନ ଆଉ ଆର୍ଥିକ ସାହାଯ୍ୟରେ ପଶୁପାଳକମାନଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିଭାଗ ଆର୍ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଭୁବନେଶ୍ୱର ଲକ୍ଷ୍ମୀସାଗରଠାରେ ଆଇଜ୍ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂଆ ସମ୍ମିଳନୀ କକ୍ଷକେ ଉଦ୍ଘାଟନ କରିବାର ଅବସରରେ ସେ କହିଛନ୍ତି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବାର ଲାଗି କ୍ୟାବିନେଟ୍ ଅନୁମୋଦନ ଦେଇଛେ। ଏଟା ହେଲେ ଦୁଗ୍ଧ ଉତ୍ପାଦନ ବଢ଼ବା ସହିତ ଗୋ ବିକାଶ ଆଉ ଗୋପାଳକଙ୍କ ଆର୍ଥିକ ଉନ୍ନତି ହୋଇପାରବା। ପାଖାପାଖି 15 ଲକ୍ଷ ଗୋପାଳକ ଏହି ଯୋଜନାଟି ଲାଭ ପାଇବେ ବୋଲି ସେ କହିଛନ୍। ଯୋଜନାର ସଫଳ ରୂପାୟନ ଲାଗି ତାଲିମ ଆର୍ ପ୍ରଶିକ୍ଷଣକେ ଜୋର୍ ଦିଆଯାଉଛେ। ଏହି ନୂଆକରି ତିଆରି ହୋଇଥିବା ସମ୍ମିଳନୀ କକ୍ଷ ଏ ଦିଗେ ଖାସ୍ ଉପଯୋଗୀ ହୋଇପାରବା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ଏହି କାର୍ଯ୍ୟକ୍ରମଟି ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ 2022 ବର୍ଷ ଲାଗି ଦାଦାସାହେବ ଫାଲକେ ପୁରସ୍କାର ଦିଆଯିବା। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ପୁରସ୍କାର ଘୋଷଣା କରିଛନ୍। ଚଳଚ୍ଚିତ୍ର ଉଦ୍ୟୋଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭିତରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରବାର୍ଥି ଅତୁଳନୀୟ ଆନନ୍ଦ ଆର୍ ଗର୍ବ ହେଉଛ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ଆଗାମୀ ମାସ 8 ତାରିଖ ମଙ୍ଗଳବାର ଦିନ ହେବାର ଥିବା 70 ନମ୍ବର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହଟି ଏହି ପୁରସ୍କାର ମିଥୁନ ଚକ୍ରବର୍ତ୍ତୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟ ଜିଲ୍ଲାପାଳ ଆର୍ ଏସ୍ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଆଜି ହୋଇଯାଇଛି। ଏଥି ମୋଟ 71ଟା ଅଭିଯୋଗ ଆସିଥିବା ବେଳେ 12ଟା ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଜିଲ୍ଲା ପ୍ରଶାସନ ତରଫ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଏହି ଶିବିରଟି ମୋଟ 160ଟା ଅଭିଯୋଗ ଭିତରୁ 136ଟା ବ୍ୟକ୍ତିଗତ ଆର୍ 24ଟା ସାମୂହିକ ଅଭିଯୋଗ ଶୁଣାଣି କରିକରି ଏତାର ତୁର୍ତ୍ତି ସମାଧାନ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷନ ଜିଲ୍ଲାପାଳଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଏହି ଶିବିରଟି 146ଟା ଅଭିଯୋଗର ଶୁଣାଣି କରାଯାଇଥିଲା। ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରାଠାରେ ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ଜନଶୁଣାଣି ଶିବିରଟି 150ଟା ଅଭିଯୋଗ ଆସିଥିବା ବେଳେ 45ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ଗ୍ରାମ ପଞ୍ଚାୟତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରଟି 81ଟା ଅଭିଯୋଗ ଆସିଥିଲା। ଏତାର ଭିତରୁ 50ଟା ସାମୂହିକ ଆର୍ 31ଟା ବ୍ୟକ୍ତିଗତ ଅଭିଯୋଗ ହୋଇଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଜିଲ୍ଲା ପ୍ରଶାସନ ତରଫ ମିଳିତ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥି 245ଟା ଅଭିଯୋଗ ଆସିଥିବା ବେଳେ ସେ ଭିତରୁ 222ଟା ବ୍ୟକ୍ତିଗତ ଆର୍ 23ଟା ସାମୂହିକ ଅଭିଯୋଗ ଥିଲା। ଆଜି ଆନ୍ତର୍ଜାତିକ ଅନୁବାଦ ଦିବସ। ଅନୁବାଦକ ଆଉ ଭାଷାବିତ୍ମାନଙ୍କର ଅମୂଲ୍ୟ ଯୋଗଦାନ ଲାଗି ଫି ବଛର 30 ସେପ୍ଟେମ୍ବରକେ ଅନୁବାଦ ଦିବସ ଭାବେ ପାଳନ କରାଯାଏସି। ଅନୁବାଦକମାନେ ଅନ୍ତଃ ସାଂସ୍କୃତିକ ବାର୍ତ୍ତାକେ ସୁବିଧାଜନକ କରବାର ଆଉ ବୈଶ୍ୱିକ ବିକାଶଥି ଯୋଗଦାନ ଦେବାର୍ଥି ବିଶ୍ୱ ଶାନ୍ତିକେ ତହଙ୍କାବାର ଲାଗି ମହତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। ଏହି ବଛରର ଅନୁବାଦ ଦିବସର ବାର୍ତ୍ତା ହେଉଛି ଅନୁବାଦ ସଂରକ୍ଷଣର ଗୋଟିଏ କଳା ଆଉ ସ୍ୱଦେଶୀ ଭାଷା ଲାଗି ନୈତିକ ଆଉ ଭୌତିକ ଅଧିକାର। ଏହି ଦିବସ ଅବସରରେ ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ ଭାରତ ପାଗିର ବହୁଭାଷୀ ଦେଶେ ଅନୁବାଦ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସି। ଦୂରଦର୍ଶନ କେନ୍ଦ୍ର ସମ୍ଭଲପୁରର ଅଭିଯାନ୍ତ୍ରିକ ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ର ଆଜି ଚାକିରିନୁ ଅବସର ନେଇଛନ୍। ସେ 1988 ମସିହାରେ ଚାକିରି ଜୀବନ ମୂଲ କରି ଦୀର୍ଘ 36 ବର୍ଷ ଆକାଶବାଣୀ ଆର୍ ଦୂରଦର୍ଶନ କେନ୍ଦ୍ରମାନଙ୍କେ କାମ କରିଥିଲେ। ସେନ୍ତା ଆକାଶବାଣୀ କେନ୍ଦ୍ର ରାଉରକେଲାର କାର୍ଯ୍ୟକ୍ରମ ମୁଖ୍ୟ ଆହ୍ଲାଦିନୀ ହୋତା ଆଜି ଅବସର ନେଇଛନ୍। ସେ 1994 ମସିହାରେ ଆକାଶବାଣୀ ଜୟପୁର କେନ୍ଦ୍ରନୁ ତାଙ୍କର ଚାକିରି ଜୀବନ ମୂଲ କରିଥିଲେ। ପଛେ ଆକାଶବାଣୀ ଭବାନୀପାଟଣା ବ୍ରହ୍ମପୁର ଆର୍ ରାଉରକେଲାନ ସେ କାମ କରିଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ହିନ୍ଦୀ ପକ୍ଷ ପାଲିଧି ହୋଇଛି। ଏହି ଅବସରରେ କେନ୍ଦ୍ର କର୍ମଚାରୀମାନଙ୍କ ଭିତରେ ହିନ୍ଦୀ ଭାଷାତି ପତ୍ର ଲିଖନ ଅନୁବାଦ ବକ୍ତୃତା ଆର୍ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇଥିଲା। କେନ୍ଦ୍ର ଅଭିଯାନ୍ତ୍ରିକ ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାଟି ଆଜି ହୋଇଥିବା ଉଦ୍ଯାପନୀ ସମାରୋହଟି ଅବସରପ୍ରାପ୍ତ ହିନ୍ଦୀ ପ୍ରାଧ୍ୟାପକ ଆର୍ ଅନୁବାଦକ ଡକ୍ଟର ଜୟନ୍ତ କରଶର୍ମା ମୁଖ୍ୟା କୁନ ଭାବେ ଯୋଗ ଦେଇକରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବାଣ୍ଟିଥିଲେ। ଏତାର ସଙ୍ଗେ କେନ୍ଦ୍ର କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଭିଲ୍ ସମାରୋହଟି ଭାଷଣ ଦେଇଥିଲେ। ହିନ୍ଦୀ ପ୍ରଭାରୀ କ୍ଷେତ୍ରମଣି ବିଭାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ହୀରାକୁଦ ଜଳଭଣ୍ଡାରର ଆଜି 6ଟା ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 2ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 77,356 ଘନଫୁଟ ପାଇଁ ମହାନଦୀକେ ଛଡ଼ାଯାଉଛେ। ସେନ୍ତା ଫି ସେକେଣ୍ଡଥି 1,15,475 ଘନଫୁଟ ପାଇଁ ଆସୁଛେ। ସଞ୍ଜର 6 ବଜେ ତକ ଜଳଭଣ୍ଡାରର ଜଳସ୍ତର 629.85 ଫୁଟ ରହିଛେ। ପାର୍ବଣ ଋତୁଥି ରାଜ୍ୟ ଖାଦ୍ୟ ଅପମିଶ୍ରଣ କରୁଥିବା ଲୋକର ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଖାସ୍କରି ଗୁରସ୍ନୁ ତିଆରି ଦର ଉପରେ କଡ଼ା ନଜର ରଖାଯିବା ସାଙ୍ଗେ ଭିନ୍ ଭିନ୍ ମିଠା ତିଆରି କରୁଥିବା ଲୋକର ଉପରେ ଚଢ଼ଉ କରାଯିବା। ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନେବାକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟନୁ ଫେରୁଥିବା ବେଳେ କେତେଟା ଜାଗାନ ବର୍ଷା ହେଉଛେ। ଆଇବାକାଲି ବରଗଡ଼ ବଲାଙ୍ଗୀର ନୂଆପଡ଼ା ଆର୍ କଳାହାଣ୍ଡି ସହିତ 12ଟା ଜିଲ୍ଲାନ ବର୍ଷା ହୋଇପାରେ। ଏତାକୁ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛେ। ଦେଶର 11,000 ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକେ ଉଦ୍ଘାଟନ କଲେ କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତି ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମଠି ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମବାୟ ସମିତିର ସଶକ୍ତିକରଣ ଲାଗି ଦୁଇଦିନିଆ ଜାତୀୟସ୍ତରୀୟ ସମୀକ୍ଷା ବୈଠକ ହେଲା ମୂଲ। ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ 2022 ବର୍ଷ ଲାଗି ମିଳିବା ଦାଦାସାହେବ ଫାଲକେ ପୁରସ୍କାର। ଆଉ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ନ ଆଇଜ ହେଲା ଜନ ଅଭିଯୋଗ ଶୁଣାଣି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।